आकाशवाणी ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସାଇପ୍ରସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ କରିବେ ଆଲୋଚନା। 2026 ସୁଦ୍ଧା ଭାରତ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଗଲା 14 ମୃତଦେହ। ଉତ୍ତରାଖଣ୍ଡ ହେଲିକପ୍ଟର ଦୁର୍ଘଟଣାର ଡିଜିସିଏ ପକ୍ଷରୁ ତଦନ୍ତ କାର୍ଯ୍ୟ ଜାରି ଏବଂ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଇସ୍ରାଏଲର 13 ଓ ଇରାନର 80 ନିହତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସାଇପ୍ରସ୍ଠାରେ ପହଞ୍ଚିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡେଲିଟ୍ସ ତାଙ୍କୁ ଲାର୍ନାକା ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଛନ୍ତି। ସାଇପ୍ରସ୍ର ଲେମେସସ୍ଠାରେ ଭାରତ ଏବଂ ସାଇପ୍ରସ୍ ଉଦ୍ୟୋଗୀମାନଙ୍କ ସହ ଶ୍ରୀ ମୋଦି ଏବଂ ଶ୍ରୀ ନିକୋସ୍ ବ୍ୟବସାୟିକ ଗୋଲଟେବୁଲ୍ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଲେମେସସ୍ଠାରେ ଭାରତୀୟ ସମ୍ପ୍ରଦାୟ ଏବଂ ସାଇପ୍ରସ୍ ଜନସାଧାରଣଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଚ୍ଛୁକର ସହ ଅପେକ୍ଷା କରିଛନ୍ତି। ଭାରତୀୟ ବଂଶୋଦ୍ଭବ ସଦସ୍ୟ ଏବଂ ଛାତ୍ର ସମାଜ ପକ୍ଷରୁ ଶ୍ରୀ ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନିକୋସିଆଠାରେ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡେଲିଟ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଡିଜିଟାଲ୍ ସହଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା ହେବାର ଆଶା କରାଯାଉଛି। ଭାରତ ୟୁରୋପୀୟ ସଂଘ ଭାଗିଦାରୀ, ଭାରତ ମଧ୍ୟପୂର୍ବ ୟୁରୋପ ଅର୍ଥନୈତିକ କରିଡର ଆଇଏମ୍ଇସି ସମେତ ବିଭିନ୍ନ ଆନ୍ତର୍ଜାତିକ ବିକାଶ ପ୍ରସଙ୍ଗ ଉପରେ ଦୁଇ ନେତା ମତ ବିନିମୟ କରିବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଭବନରେ ଶ୍ରୀ ମୋଦି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରେ ସାଇପ୍ରସ୍ ଗସ୍ତ ଶେଷ କରି G7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କାନାଡ଼ା ଗସ୍ତ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତାକାଲି କାନାଡ଼ାର କାନାଡ଼ାସିସ୍ ଯାତ୍ରା କରିବେ। ଏହା G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ କ୍ରମାଗତ ଷଷ୍ଠ ଅଂଶଗ୍ରହଣ ହେବ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି G7 ରାଷ୍ଟ୍ରର ନେତାମାନଙ୍କ ସମେତ ଅନ୍ୟ ଆମନ୍ତ୍ରିତ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 18 ତାରିଖରେ କ୍ରୋଏସିଆକୁ ସରକାରୀ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ତାଙ୍କ କ୍ରୋଏସିଆ ପ୍ରତିପକ୍ଷ ଆଣ୍ଡ୍ରେସ୍ ପ୍ଲେନ୍କୋଭିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ୍ ମିଲନ୍ ଭିସ୍ଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ 2026 ମାର୍ଚ୍ଚ 31 ସୁଦ୍ଧା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହେବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଲକ୍ଷ୍ନୌଠାରେ 60,244 ଜଣ କନେଷ୍ଟବଳଙ୍କୁ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଶାହା କହିଛନ୍ତି, ଏକଦା ନକ୍ସଲ କାର୍ଯ୍ୟକଳାପ 11 ରାଜ୍ୟରେ ବ୍ୟାପି ରହିଥିବା ବେଳେ ଏବେ ଏହା 3 ଜିଲ୍ଲା ମଧ୍ୟରେ ସୀମିତ ରହିଛି।
नक्सलवाद हुआ करता था, 11 राज्य में से नक्सलवाद अब 3 जिलों में बचा है।
ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଉତ୍ତରପ୍ରଦେଶରେ 2017 ପୋଲିସ ବାହିନୀର ଆଧୁନିକୀକରଣ ହୋଇପାରିଥିଲା। ପୂର୍ବରୁ ଜାତି ଭିତ୍ତିରେ ପୋଲିସ ବାହିନୀରେ ନିଯୁକ୍ତି ଦିଆଯାଉଥିବା ବେଳେ ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ୱଚ୍ଛତା ଅବଲମ୍ଭନ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି, ଉତ୍ତରପ୍ରଦେଶ ଏବେ ଆଉ ଦଙ୍ଗା ରାଜ୍ୟ ଭାବେ ପରିଚିତ ହୋଇନାହିଁ, ବରଂ ବର୍ତ୍ତମାନ ଏକ ଆଇନ ଶୃଙ୍ଖଳା ରାଜ୍ୟ ଭାବେ ପରିଚୟ ହାସଲ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମୃତକାଳ ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରତିବଦ୍ଧତା ଦର୍ଶାଉଛି। ସମୁଦାୟ 60,244 କନେଷ୍ଟବଳଙ୍କ ମଧ୍ୟରେ 12,048 ଜଣ ମହିଳାଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ପାକିସ୍ତାନର ସନ୍ତାସବାଦ କାର୍ଯ୍ୟ ବିରୁଦ୍ଧରେ ଭାରତର ଅପରେସନ୍ ସିନ୍ଦୁର କାର୍ଯ୍ୟକ୍ରମ ସମୟରେ ସାଧାରଣ ନାଗରିକଙ୍କ ଅତୁଟ ସମର୍ଥନ ଏବଂ ସହଯୋଗକୁ ଭାରତୀୟ ସେନା ପକ୍ଷରୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ସେନା ପକ୍ଷରୁ ସାଧାରଣ ନାଗରିକଙ୍କଠାରୁ ବହୁ ସଂଖ୍ୟାରେ ହାର୍ଦ୍ଦିକ ଶୁଭେଚ୍ଛାର ପତ୍ର ପାଇଥିବା ପ୍ରକାଶ କରାଯାଇଛି। ଭାରତୀୟ ସେନାର ବୀରତ୍ୱ, ଆତ୍ମନିର୍ଭରଶୀଳ ମନୋଭାବ, ସାହସିକତାକୁ ସାଧାରଣ ନାଗରିକମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଦେଶ ସେବାରେ ସେମାନେ ସେମାନେ ଉତ୍ସର୍ଗୀକୃତ ମନୋଭାବ ସହ ସର୍ବଦା କାର୍ଯ୍ୟ କରିବେ ବୋଲି ଭାରତୀୟ ସେନା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣାର 32 ଜଣ ମୃତକଙ୍କ ଡିଏନ୍ଏ ନମୁନା ଏପର୍ଯ୍ୟନ୍ତ ମେଳ ହୋଇଛି। ସେମାନଙ୍କ ମଧ୍ୟରୁ ମୋଟ 14 ଜଣଙ୍କ ମୃତଦେହ ସମ୍ପୃକ୍ତ ପରିବାରଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘଭି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନ୍ଏ ନମୁନା ମେଳ ହୋଇଥିବା ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଡିଏନ୍ଏ ନମୁନା ପରୀକ୍ଷଣ କାର୍ଯ୍ୟ ଗାନ୍ଧୀନଗର ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାରରେ 24 ଘଣ୍ଟା ଜାରି ରହିଛି। ଏହି ପରୀକ୍ଷାଗାରର ନିର୍ଦ୍ଦେଶକ ଏଚ୍ପି ସାଂଘଭି ଡିଏନ୍ଏ ମେଳ ସମ୍ପର୍କରେ ନିରନ୍ତର ସୂଚନା ପ୍ରଦାନ କରୁଛନ୍ତି। ଦୁଇଟି ପ୍ରକ୍ରିୟାରେ ଡିଏନ୍ଏ ନମୁନା ସଂଗ୍ରହ କରାଯାଉଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ପିକେ ମିଶ୍ର ଆଜି ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ପୁଲିସ୍ ମୁଖ୍ୟ ବିକାଶ ସହାୟ ଶ୍ରୀ ମିଶ୍ରଙ୍କୁ ସମ୍ପୂର୍ଣ୍ଣ ଘଟଣା ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଏଏଆଇବିର ଅଧିକାରୀମାନେ ମଧ୍ୟ ଶ୍ରୀ ମିଶ୍ରଙ୍କୁ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ମଧ୍ୟ ବିମାନ ଦୁର୍ଘଟଣାସ୍ଥଳୀ ଡାକ୍ତରୀ ହଷ୍ଟେଲ ମଧ୍ୟ ପରିଦର୍ଶନ କରିଛନ୍ତି। ଉତ୍ତରାଖଣ୍ଡର କେଦାରନାଥ ନିକଟ ଗୌରୀକୁଣ୍ଡ ଖାର୍ ପାର୍ବତ୍ୟାଞ୍ଚଳରେ ଆଜି ହୋଇଥିବା ହେଲିକପ୍ଟର ଦୁର୍ଘଟଣାର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଅନୁସନ୍ଧାନ କରିବ। କେଦାରନାଥରୁ ତୀର୍ଥଯାତ୍ରୀମାନଙ୍କୁ ନେଇ ଗୁପ୍ତକାଶୀ ଯାଉଥିବା ହେଲିକପ୍ଟର ଦୁର୍ଘଟଣାରେ 6 ଜଣ ତୀର୍ଥଯାତ୍ରୀ ଏବଂ ଜଣେ ପାଇଲଟଙ୍କ ସମେତ 7 ଜଣଙ୍କର ମୃତ୍ୟୁ ଘଟିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଡିଜିସିଏ କହିଛନ୍ତି ଶ୍ରୀ କେଦାରନାଥ ଜୀ ମନ୍ଦିରରୁ ଆଜି ସକାଳ 5:10 ସମୟରେ ହେଲିକପ୍ଟରଟି ଗୁପ୍ତକାଶୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏବଂ ଗୌରୀକୁଣ୍ଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତିକାରମୂଳକ ବ୍ୟବସ୍ଥା ସ୍ୱରୂପ ଡିଜିସିଏ ପକ୍ଷରୁ 4 ଧାମକୁ ହେଲିକପ୍ଟର ଉଡ଼ାଣ ହ୍ରାସ କରାଯାଇଛି। ଘଟଣାର ସର୍ବେକ୍ଷଣ ଏବଂ ତଦନ୍ତ କାର୍ଯ୍ୟ ଡିଜିସିଏ ପକ୍ଷରୁ ଜାରି ରହିଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରାଯାଇଥିଲା। ସେଥିରେ ବେସାମରିକ ବିମାନ ଚଳାଚଳ ସଚିବ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ସୁରକ୍ଷା ଦୃଷ୍ଟିକୋଣରୁ ଚାର୍ଟର ହେଲିକପ୍ଟରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରା ପ୍ରକ୍ରିୟାର ସମସ୍ତ ବ୍ୟବସ୍ଥା ସମୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରର ପୁନେ ନିକଟବର୍ତ୍ତୀ ମାଭାଲ ତାଲୁକାରେ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୁରୁଣା ପୋଲ ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣାରେ 25-30 ଜଣ ପର୍ଯ୍ୟଟକ ନଦୀ ମଧ୍ୟରେ ଖସିପଡ଼ିଥିବା ଆଶଙ୍କା କରାଯାଉଛି। ତେଲେଗାଓଁ ଡାଭାଡେ ନିକଟବର୍ତ୍ତୀ ଅଞ୍ଚଳରେ ଏକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ କୁଣ୍ଡମାଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ରବିବାର ଥିବାରୁ ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ପ୍ରବଳ ଜନଗହଳି ରହିଥିଲା। କେତେକ ପର୍ଯ୍ୟଟକ ପୋଲ ଉପରେ ଠିଆ ହୋଇଥିବା ବେଳେ ହଠାତ୍ ପୋଲଟି ଭୁଶୁଡ଼ି ପଡ଼ିଥିଲା। ଗତ 2 ଦିନ ଧରି ମାଭାଲ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ପ୍ରଶାସନ ଅଗ୍ନି ନିର୍ବାପକ ଦଳ ଏବଂ ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା କ୍ଷେପଣାସ୍ତ ଏବଂ ବିମାନ ଆକ୍ରମଣ ଘଟଣାରେ ଇସ୍ରାଏଲର 13 ଜଣ ଏବଂ ଇରାନର 80 ଜଣ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। ଇରାନ ପକ୍ଷରୁ ଆଜି ଇସ୍ରାଏଲ ସହର ଉପରେ 2ଟି ପୃଥକ କ୍ଷେପଣାସ୍ତ ଆକ୍ରମଣ କରାଯାଇଥିଲା। ଜନବସତି ଅଞ୍ଚଳରେ ଏହି ଆକ୍ରମଣ କରାଯାଇଥିବା ଯୋଗୁଁ ଇସ୍ରାଏଲ ଅଧିକାରୀଙ୍କ ପକ୍ଷରୁ ଘଟଣାର ନିନ୍ଦା କରାଯାଇଛି। ଇସ୍ରାଏଲର ଉତ୍ତରାଞ୍ଚଳ ତାମ୍ରା ଆରଫ ନଗରଠାରେ ହୋଇଥିବା ପ୍ରଥମ ଆକ୍ରମଣରେ 4 ଜଣ ମହିଳା ନିହତ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ବାଟୟାମ୍ ରେହବାଡ ତେଲ ଆଭିଭ୍ ଏବଂ ଜେରୁଜେଲମ୍ଠାରେ ହୋଇଥିବା ଦ୍ୱିତୀୟ ଆକ୍ରମଣ ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମହାରାଷ୍ଟ୍ରର ରତ୍ନଗିରି ଏବଂ ରାୟଗଡ଼ ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ପଲଘାର ଥାନେ ପୁନେଘାଟ ସତ୍ରାଘାଟ କୋଲାପୁର ଘାଟ ଏବଂ ସିନ୍ଧୁଦୁର୍ଗ ଜିଲ୍ଲା ନିମନ୍ତେ ମଧ୍ୟ ସତର୍କତା ଜାରି କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ନିମନ୍ତେ ପ୍ରଶାସନ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀକୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସାଇପ୍ରସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ କରିବେ ଆଲୋଚନା। 2026 ସୁଦ୍ଧା ଭାରତ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଗଲା 14 ମୃତଦେହ। ଉତ୍ତରାଖଣ୍ଡ ହେଲିକପ୍ଟର ଦୁର୍ଘଟଣାର ଡିଜିସିଏ ପକ୍ଷରୁ ତଦନ୍ତ କାର୍ଯ୍ୟ ଜାରି ଏବଂ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଇସ୍ରାଏଲର 13 ଓ ଇରାନର 80 ନିହତ। ସମ୍ବାଦ ଶେଷ ହେଲା।